आकाशवाणी। संवाद पढ़ुछन्ति आदित्य नारायण दास। मुख्य संवाद, राष्ट्रपति अध्यक्षतारे आज नूआदिल्ली रे अनुष्ठित हेउछि नारी शक्ति से विकसित भारत सम्मेलनी। महिला सशक्तिकरण दिगरे सरकारंक पक्षरु नियाजाउथबा पदक्षेपगुडिक उपरे आलोकपात कले प्रधानमंत्री। आसंता 11 तारिखरु दुईदिनिया मॉरिशस गस्तर जिबे प्रधानमंत्री। ଭାରତ ଓ ସିଙ୍ଗାପୁର ମଧ୍ୟରେ ଅଷ୍ଟାଦଶ ପର୍ଯ୍ୟାୟ ବୈଦେଶିକ କାର୍ଯ୍ୟାଳୟ ସ୍ତରୀୟ ଆଲୋଚନା ଅନୁଷ୍ଠିତ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ ମଧ୍ୟରେ ହେବ ମୁକାବିଲା। ବିସ୍ତୃତ ସମ୍ବାଦ, ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନୂଆଦିଲ୍ଲୀରେ ଆଜି ନାରୀ ଶକ୍ତି ସେ ବିକଶିତ ଭାରତ ଶୀର୍ଷକ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରୁଛନ୍ତି। ରାଷ୍ଟ୍ରପତି କହିଛନ୍ତି ମହିଳାଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। ମହିଳାମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଲିଙ୍ଗଗତ ସମାନତାକୁ ସମ୍ମାନ ଜଣାଇବାରେ ଏହି ଦିବସ ଏକ ସୁଯୋଗ ପ୍ରଦାନ କରିଛି।
अपने प्रयासों से बच्चों के आदर्श नागरिक बना सकती है। मेरा मानना है कि स्वावलंबी, स्वाभिमानी, स्वतंत्र और सशक्त नारी के बल पर ही विकसित भारत का निर्माण हो सकता है। विकसित भारत का संकल्प हम सब का संकल्प है, जिसे हम सभी को मिलकर पूरा करना होगा। इसीलिए मैं सबसे अपील करूंगी कि महिला को सबल, सशक्त और आत्मनिर्भर बनने में हर कदम पर सहयोग करें।
ଅବସରରେ ସମ୍ମିଳନୀରେ ଆଜି ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଏବଂ ତିନିଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଗୁଜରାଟର ନବସାରୀଠାରେ ଆୟୋଜିତ ଲଖପତି ଦିଦି ସମ୍ମିଳନୀରେ ଯୋଗଦେଇ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି ସମଗ୍ର ଦେଶରେ ଶୌଚାଳୟ ନିର୍ମାଣ କରାଯାଇ ମହିଳାମାନଙ୍କର ଦୈନନ୍ଦିନ ଜୀବନକୁ ଅଧିକ ସୁରକ୍ଷିତ କରାଯାଇଛି, ଯାହା ସେମାନଙ୍କ ସମ୍ମାନକୁ ପୁନରୁଦ୍ଧାର କରିଛି। ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ମହିଳାମାନଙ୍କର ଆବଶ୍ୟକତାକୁ ପୂରଣ କରିବା ସହିତ ସମାଜରେ ସେମାନଙ୍କୁ ଅଧିକ ସମ୍ମାନଜନକ ଏବଂ ସହାୟକ ବାତାବରଣ ପ୍ରଦାନ କରାଯାଇପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
तीन तलाक के खिलाफ सख्त कानून बनाकर हमारी सरकार ने लाखों मुस्लिम बहनों का जीवन तबाह होने से बचाया है। आर्टिकल 370 की दीवार गिरने के बाद जम्मू कश्मीर में भी महिलाओं को वो सारे अधिकार मिले हैं जो भारत की बेटियों को, बहनों को मिलते हैं।
ଏହି ଅବସରରେ ଶ୍ରୀ ମୋଦି 25,000 ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର 2,50,000 ଅଧିକ ମହିଳାଙ୍କୁ ପ୍ରଧାନମନ୍ତ୍ରୀ 450 କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। 5 ଜଣ ଲକ୍ଷପତି ଦିଦିଙ୍କୁ ଶ୍ରୀ ମୋଦି ଲକ୍ଷପତି ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଜି ସଫଲ ଏବଂ ଜି ମୈତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ 2023 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷପତି ଦିଦି ଯୋଜନାର ଶୁଭାରମ୍ଭ କରିଥିଲେ। କୃଷି, ପଶୁପାଳନ, କ୍ଷୁଦ୍ରଶିଳ୍ପ ଭଳି ବିଭିନ୍ନ କ୍ଷେତ୍ରରେ ବର୍ଷକୁ ଅତି କମ୍ରେ 1,00,000 ଟଙ୍କା ଆୟ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଲକ୍ଷପତି ଦିଦି ଭାବେ ମାନ୍ୟତା ପ୍ରଦାନ କରାଯାଇଥାଏ। ସେମାନଙ୍କୁ ସରକାର ଆର୍ଥିକ ସହାୟତା ଏବଂ ଧନ୍ଦାମୂଳକ ତାଲିମ ପ୍ରଦାନ କରିଥାନ୍ତି। ଗୁଜରାଟରେ ପ୍ରାୟ 1.5 ଲକ୍ଷ ମହିଳା ଏବେ ବାର୍ଷିକ 1,00,000 ଟଙ୍କାରୁ ଅଧିକ ଆୟ କରି ଲକ୍ଷପତି ଦିଦିର ମାନ୍ୟତା ପାଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନବସାରୀ ଜିଲ୍ଲାରେ ଲକ୍ଷପତି ଦିଦି ଯୋଜନାର 10 ଜଣ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ସାଂସଦ ସିଆର୍ ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ମୋଦି ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ଗୁଜରାଟରେ ପହଞ୍ଚିଥିଲେ। ଆକାଶବାଣୀ ସମ୍ଭାଦ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି। ଏହି ଉପଲକ୍ଷେ ଆଜି ଆକାଶବାଣୀର ଇଂରାଜୀ ଏବଂ ହିନ୍ଦୀ ବୁଲେଟିନ୍ଗୁଡ଼ିକ ମହିଳା ସମ୍ଭାଦ ପାଠକମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଉପସ୍ଥାପନ କରାଯାଉଛି। ଏହି ପଦକ୍ଷେପ ମଧ୍ୟରାତ୍ରରୁ ଆରମ୍ଭ ହୋଇ ଦିନସାରା ଚାଲିବ ବୋଲି ଜଣାପଡ଼ିଛି। ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସବୁ ମୁଖ୍ୟ ଏବଂ ଏକଘଣ୍ଟିଆ ବୁଲେଟିନ୍ ସହିତ ଇଂରାଜୀ ଏବଂ ହିନ୍ଦୀରେ ପ୍ରସାରିତ ହେଉଥିବା ନ୍ୟୁଜ୍ ମ୍ୟାଗାଜିନ୍ କାର୍ଯ୍ୟକ୍ରମକୁ ମଧ୍ୟ ମହିଳା ସମ୍ଭାଦ ପାଠକମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଉଛି। ଏତଦ୍ବ୍ୟତୀତ ମହିଳାମାନେ ମଧ୍ୟ ଆକାଶବାଣୀର ସମ୍ଭାଦ ସେବା ବିଭାଗ ତରଫରୁ ଦିନରେ ପ୍ରସାରିତ ହେଉଥିବା ଇଂରାଜୀ ଏବଂ ହିନ୍ଦୀ ସମ୍ଭାଦ ପ୍ରସ୍ତୁତିକୁ ଉପସ୍ଥାପନ କରିବେ। ଆକାଶବାଣୀ ସମ୍ଭାଦ ବିଭାଗ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ରାତି 9:15 10:15 ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ପ୍ୟାନେଲ୍ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆକାଶବାଣୀରୁ। ମରିସସ୍ର ଚଳିତ ବର୍ଷ ଜାତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆସନ୍ତା 11 ତାରିଖରୁ ଦୁଇଦିନିଆ ମରିସସ୍ ଗସ୍ତରେ ଯାଇ ଶ୍ରୀ ମୋଦି 12 ତାରିଖ ଦିନ ଏହି ସମାରୋହରେ ଅଂଶଗ୍ରହଣ କରିବେ। ଭାରତୀୟ ନୌସେନାର ଏକ ଜାହାଜ ସହ ପ୍ରତିରକ୍ଷା ବାହିନୀର ଏକ ଦଳ ଏହି ଉତ୍ସବରେ ଅଂଶଗ୍ରହଣ କରିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମରିସସ୍ର ରାଷ୍ଟ୍ରପତି ଏବଂ ସେଠାକାର ଶୀର୍ଷ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ଭାରତୀୟ ବଂଶୋଦ୍ଭବଙ୍କ ସହ ମତ ବିନିମୟ କରିବେ। ଭାରତର ଆର୍ଥିକ ସହାୟତାରେ ନିର୍ମିତ ସିଭିଲ୍ ସର୍ଭିସ୍ କଲେଜ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ସେ ଉଦ୍ଘାଟନ କରିବେ। ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ କେତୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ସୂଚନାଯୋଗ୍ୟ ଯେ 2015 ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶେଷଥର ପାଇଁ ମରିସସ୍ ଗସ୍ତ କରିଥିଲେ। ଦୁଇ ଦେଶ ମଧ୍ୟରେ ଐତିହାସିକ ସାଂସ୍କୃତିକ ଏବଂ ବିଭିନ୍ନ କ୍ଷେତ୍ରରେ ସୁଦୃଢ଼ ସମ୍ପର୍କ ରହିଛି। ମରିସସ୍ ଭାରତର ଭିଜନ ସାଗରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ପାରସ୍କରିକ ଅଂଶୀଦାର କ୍ଷେତ୍ରରେ ପ୍ରତିବଦ୍ଧତାକୁ ଅଧିକ ସମୃଦ୍ଧ କରିବାର ମଧ୍ୟ ଆଶା କରାଯାଉଛି। ଭାରତ ଏବଂ ସିଙ୍ଗାପୁର ଦୁଇ ଦେଶ ମଧ୍ୟରେ ବୈଦେଶିକ କାର୍ଯ୍ୟାଳୟ ସ୍ତରୀୟ 18ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଛି। ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଜୟଦୀପ ମଜୁମଦାର ନେତୃତ୍ୱ ନେଇଥିଲେ। ଅନ୍ୟପକ୍ଷରେ ସିଙ୍ଗାପୁର ପକ୍ଷର ନେତୃତ୍ୱ ନେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ଥାୟୀ ସଚିବ ଲିଟ୍ ଗୋହ। ସହ ଅଧ୍ୟକ୍ଷମାନେ ଭାରତ ସିଙ୍ଗାପୁର ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗର ସମ୍ପୂର୍ଣ୍ଣ ସମୀକ୍ଷା କରିବା ସହ ଏଥିରେ ପାରସ୍କରିକ ସ୍ୱାର୍ଥ ବିଜଡ଼ିତ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମଧ୍ୟ ମତ ବିନିମୟ କରିଥିଲେ। ଏହି ଆଲୋଚନାରେ ସହଯୋଗର 6ଟି ପ୍ରସଙ୍ଗ ଡିଜିଟାଇଜେସନ୍, ଦକ୍ଷତା ବିକାଶ, ସ୍ଥିରତା, ସ୍ୱାସ୍ଥ୍ୟସେବା, ଔଷଧ, ଉନ୍ନତ ଉତ୍ପାଦନ ଏବଂ ସଂଯୋଗୀକରଣ ଉପରେ ବିଶେଷ ଭାବରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଆଲୋଚନାରେ ପ୍ରତିରକ୍ଷା, ବାଣିଜ୍ୟ, ନିବେଶ, ସଂସ୍କୃତି ଏବଂ ଲୋକମାନଙ୍କ ମଧ୍ୟରେ ବିନିମୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଉଭୟ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ବିସ୍ତୃତ ରଣନୈତିକ ଭାଗିଦାରୀର କାର୍ଯ୍ୟକାରିତା ପାଇଁ ରୋଡ୍ମ୍ୟାପ୍ ମଧ୍ୟ ପ୍ରସ୍ତୁତ ହୋଇଥିଲା। ଏହା ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଙ୍ଗାପୁର ଗସ୍ତ ସମୟରେ ଘୋଷଣା କରାଯାଇଥିଲା। ଆଫଗାନିସ୍ତାନ ନାଗରିକ କାର୍ଡ ଧାରକମାନେ ଏଣିକି ସ୍ୱେଚ୍ଛାକୃତ ଭାବେ ଦେଶ ଛାଡ଼ିବା ପାଇଁ ପାକିସ୍ତାନ ସରକାର ଚଳିତ ବର୍ଷ ମାର୍ଚ୍ଚ 31 ତାରିଖକୁ ସମୟସୀମା ଭାବେ ଘୋଷଣା କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏକ ସରକାରୀ ଘୋଷଣାନାମାରେ କୁହାଯାଇଛି ଯେ ଏହି ପଦକ୍ଷେପ ଆଫଗାନିସ୍ତାନ ପ୍ରବାସୀମାନଙ୍କୁ ଲକ୍ଷ୍ୟ କରି ବହୁସ୍ତରୀୟ ସ୍ଥାନାନ୍ତର ରଣନୀତିର ଏକ ଅଂଶ, ଯେଉଁଥିରେ ଇସ୍ଲାମାବାଦ ଏବଂ ରାଓ୍ବଲପିଣ୍ଡରେ ରହୁଥିବା ସହ ତୃତୀୟ ଦେଶରେ ପୁନଃସ୍ଥାପନ ଅପେକ୍ଷାରେ ଥିବା ବ୍ୟକ୍ତିମାନେ ମଧ୍ୟ ସାମିଲ ଅଛନ୍ତି। ଏକ ଘୋଷଣାନାମା ଅନୁଯାୟୀ ଏସ୍ଏସ୍ସି ଧାରକଙ୍କ ପ୍ରତ୍ୟର୍ପଣ ଚଳିତ ବର୍ଷ ଏପ୍ରିଲ 1 ତାରିଖରୁ ଆରମ୍ଭ ହେବ। ଆତଙ୍କବାଦ ପ୍ରସଙ୍ଗରେ ଇସ୍ଲାମାବାଦ ଏବଂ କାବୁଲ ମଧ୍ୟରେ ସମ୍ପର୍କ ଖରାପ ହେବା ଯୋଗୁଁ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ଏହି ଯୋଜନା ଅନୁଯାୟୀ କାଗଜପତ୍ର ବିହୀନ ଅଗଣିତ ପ୍ରବାସୀଙ୍କ ସହିତ ଆଫଗାନିସ୍ତାନ ନାଗରିକ କାର୍ଡ ଧାରଣ କରିଥିବା 8 ଲକ୍ଷରୁ ଅଧିକ ଆଫଗାନିସ୍ତାନ ଶରଣାର୍ଥୀ ଏହାଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ଡୁବ୍ଲିନ୍ଠାରେ ତାଙ୍କର ଆୟାର୍ଲାଣ୍ଡ ପ୍ରତିପକ୍ଷ ସାଇମଣ୍ଡ ହାରିସ୍ଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଉଭୟ ବୈଦେଶିକ ମନ୍ତ୍ରୀ ଭାରତ ଆୟାର୍ଲାଣ୍ଡ ଦ୍ୱିପକ୍ଷୀୟ ସହଯୋଗ ଏବଂ ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ପୁନର୍ଜୀବିତ କରିବା ଲାଗି ନୂତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଉପରେ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ଓ ବୈଷୟିକ ଜ୍ଞାନକୌଶଳର ସଂଯୋଗକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଏକ ଯୁଗ୍ମ ଅର୍ଥନୈତିକ ଆୟୋଗ ଗଠନ କରିବା ଲାଗି ଉଭୟ ସହମତ ହୋଇଛନ୍ତି। ଏହାଛଡ଼ା ଦୁଇ ନେତା ୟୁକ୍ରେନ୍ ଦ୍ୱନ୍ଦ୍ୱ, ଆଫଗାନିସ୍ତାନ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମେତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ସମସ୍ୟା ଉପରେ ମତ ବିନିମୟ କରିଛନ୍ତି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30ରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ ମଧ୍ୟରେ ମୁକାବିଲା ହେବ। ବର୍ତ୍ତମାନ ସୁଦ୍ଧା ଗୁଜରାଟ ଜାଏଣ୍ଟ 7ଟି ମ୍ୟାଚ୍ରୁ 8 ପଏଣ୍ଟ ପାଇ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ 8ଟି ମ୍ୟାଚ୍ରୁ 10 ପଏଣ୍ଟ ପାଇବା ସହିତ ପ୍ଲେଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ନାରୀ ଶକ୍ତି ସେ ବିକଶିତ ଭାରତ ସମ୍ମିଳନୀ। ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 11 ତାରିଖରୁ ଦୁଇଦିନିଆ ମରିସସ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଏବଂ ଭାରତ ଓ ସିଙ୍ଗାପୁର ମଧ୍ୟରେ 18ପର୍ଯ୍ୟାୟ ବୈଦେଶିକ କାର୍ଯ୍ୟାଳୟ ସ୍ତରୀୟ ଆଲୋଚନା ଅନୁଷ୍ଠିତ। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।